आकाशवाणी ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ 2047 ମସିହା ସୁଦ୍ଧା ଦେଶର ପରମାଣୁ ଶକ୍ତିକୁ 10 ଗୁଣା ବୃଦ୍ଧି କରାଯିବ। ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ 10 ବର୍ଷ ମଧ୍ୟରେ ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମିଶନ ସୁଦର୍ଶନ ଚକ୍ର ଲାଗୁ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ନିବେଶ ହେବ 1,00,000 କୋଟି ଟଙ୍କା। ଦେଶର 3 କୋଟିରୁ ଅଧିକ ଯୁବକ ଯୁବତୀ ହେବେ ଲାଭାନ୍ୱିତ। ଆତ୍ମନିର୍ଭର ଭାରତ ଗଠନ ପାଇଁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଏବଂ କୃଷକ କଲ୍ୟାଣ ଓ ଦେଶର ବିକାଶକୁ ଅଗ୍ରାଧିକାର ଦିଆଯିବ କହିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଦେଶ ଆଜି 79ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦେଶକୁ ସମ୍ବୋଧିତ କରି ଶ୍ରୀ ମୋଦି ଅପରେସନ ସିନ୍ଦୁରର ସାହସୀ ସୈନିକମାନଙ୍କୁ ସଲାମ କରି କହିଛନ୍ତି, ଏହି ଅପରେସନ ଦେଶର ସଶସ୍ତ ବାହିନୀର ବୀରତ୍ୱ ଏବଂ ସାହସିକତାର ଏକ ଶକ୍ତିଶାଳୀ ପ୍ରମାଣ। ସେ କହିଛନ୍ତି, ସରକାର ସଶସ୍ତ ବାହିନୀକୁ ରଣନୀତି ପ୍ରସ୍ତୁତ କରିବା, ଲକ୍ଷ୍ୟ ଓ ସମୟ ସ୍ଥିର କରିବା ଲାଗି ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସାହସୀ ସୈନିକମାନେ ଶତ୍ରୁମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଭାରତୀୟ ସଶସ୍ତ ବାହିନୀ ପାକିସ୍ତାନରେ 100 କିଲୋମିଟର ଶତ୍ରୁ ଅଞ୍ଚଳ ଆକ୍ରମଣ କରି ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ସଂଘଟିତ ବର୍ବର ଘଟଣା ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି। ସେଥିପାଇଁ ଅପରେସନ ସିନ୍ଦୁର ମାଧ୍ୟମରେ ଏହାର କଡ଼ା ଜବାବ ଦିଆଯାଇଛି।
सीमा पार से आतंकियों ने अकड़ के जिस प्रकार का कत्ले आम किया, धर्म पूछ पूछ करके लोगों को मारा गया, पूरा हिंदुस्तान आक्रोश से भरा हुआ था, पूरा विश्व भी इस प्रकार से संहार से चौंक गया था। ऑपरेशन सिंदूर उसी आक्रोश की अभिव्यक्ति है।
श्री मोदी कहते, भारत एवं निष्पत्ति नहीं रक्त और पानी एकाठी प्रवाहित होबना। ଶ୍ରୀ ମୋଦି କହିଛନ୍ତି, ଭାରତୀୟମାନେ ଅନୁଭବ କରିଛନ୍ତି ସିନ୍ଧୁ ଜଳ ଚୁକ୍ତି ଅନ୍ୟାୟ ଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆଉ ପରମାଣୁ ଆଳରେ ଦିଆଯାଉଥିବା ଯୁଦ୍ଧ ଧମକକୁ ସହ୍ୟ କରିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି, ଶତ୍ରୁମାନଙ୍କ ଦ୍ୱାରା ଯେକୌଣସି ପ୍ରୟାସକୁ ପ୍ରତିହତ କରିବା ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ରଶସ୍ତ ପ୍ରଣାଳୀ ସୃଷ୍ଟି କରିବା ପାଇଁ ଭାରତ ମିଶନ ସୁଦର୍ଶନ ଚକ୍ର ଆରମ୍ଭ କରିବ। ଶ୍ରୀ ମୋଦି କହିଛନ୍ତି, ଆଗାମୀ 10 ବର୍ଷ ମଧ୍ୟରେ 2035 ମସିହା ସୁଦ୍ଧା ଏହି ଜାତୀୟ ସୁରକ୍ଷାକୁ ବିସ୍ତାର, ସୁଦୃଢ଼ ଏବଂ ଆଧୁନିକୀକରଣ କରାଯିବ। ପ୍ରଧାନମନ୍ତ୍ରୀ ଏହି ମିଶନକୁ ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ସହ ତୁଳନା କରିଛନ୍ତି।
न्यूट्रलाइज तो करेगा ही करेगा, लेकिन कई गुना ज्यादा दुश्मन पर हिट बैक करेगा। आने वाले 10 सालों में हम उसको प्रखरता से आगे बढ़ाना चाहते हैं।
प्रधानमंत्री प्रतिरक्षा, प्रजुक्ति विद्या, शक्ति, महाकाश एवं उत्पादन क्षेत्र में भारत अग्रगति को उल्लेख कर आत्मनिर्भर भारत को देशर प्रमुख मूलदुआ भाव गुरुत्वारोप कर। श्री मोदी भारत प्रतिरक्षा आत्मनिर्भरतार प्रदर्शन भाव ଅପରେସନ ସିନ୍ଦୁରକୁ ପ୍ରଶଂସା କରିବା ସହ ଜାତୀୟ ସୁରକ୍ଷାକୁ ବିଦେଶୀ ଶକ୍ତି ଉପରେ ନିର୍ଭର କରିପାରିବ ନାହିଁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଦେଶ ସେମାନଙ୍କର ସ୍ୱାର୍ଥ ସହ କେବେ ହେଲେ ଅଣଦେଖା କରିପାରିବ ନାହିଁ। ସରକାର 1,00,000 କୋଟି ଟଙ୍କାର ନିଯୁକ୍ତି ଯୋଜନା ଆରମ୍ଭ କରିଛନ୍ତି, ଯାହା ଅଧୀନରେ ନୂତନ ନିଯୁକ୍ତିପ୍ରାପ୍ତ ଯୁବକ ଯୁବତୀମାନେ ପ୍ରତିମାସରେ 15,000 ଟଙ୍କା ଲେଖାଏଁ ପାଇବେ। ଏହି ଯୋଜନାରେ ଦେଶର 3 କୋଟିରୁ ଅଧିକ ଯୁବକ ଯୁବତୀ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜ୍ ସେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଆଜି 15 ଅଗଷ୍ଟ କୁ ଲାଗୁ ହୋ ରହି ହେ। ଇସ୍ ଯୋଜନା କେ ତହତ ନିଜି କ୍ଷେତ୍ର ମେ ପହଲି ନୌକରି ପାନେ ୱାଲେ ନୌଜବାନ କୋ 15,000 ରୁପିଆ ସରକାର କେ ତରଫ ସେ ଦିଏ ଜାଏଗେ। କମ୍ପାନିଓଂ କୋ ଭି ନୟେ ରୋଜଗାର ଦେନେ କେ ଅବସର ଜୋ ଭି ଜ୍ୟାଦା ଜୁଟାଏଗା उनको भी प्रोत्साहन राशि दी जाएगी। प्रधानमंत्री विकसित भारत रोजगार योजना करीब करीब 3.5 करोड़ नौजवानों को रोजगार के नए अवसर बनाएगी।
आसंता दीपावली सुधा देश में जीएसटी संस्कार प्रचलन घोषणा करी प्रधानमंत्री कहते दैनन्दिन व्यवहृत सामग्री उपरे टिकस ह्रास करने लक्ष्य रही। ସେ କହିଛନ୍ତି ଏହି ପଦକ୍ଷେପ ସାଧାରଣ ଲୋକ, ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଶ୍ୱସ୍ତି ଆଣିବ। ପ୍ରଧାନମନ୍ତ୍ରୀ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଯୋଗୁଁ ଜନସଂଖ୍ୟାଗତ ଅସନ୍ତୁଳନତାର ଭୟାବହତା ଉପରେ ଅଭିଭାଷଣ ରଖିଥିଲେ। ଏହି ସମସ୍ୟାର ମୁକାବିଲା ପାଇଁ ସେ ଉଚ୍ଚ କ୍ଷମତାସମ୍ପନ୍ନ ଜନସଂଖ୍ୟା ମିଶନ ଆରମ୍ଭ କରାଯିବ। ଏହାଦ୍ୱାରା ନାଗରିକମାନଙ୍କର ଏକତା, ଅଖଣ୍ଡତା ଏବଂ ଅଧିକାର ସୁରକ୍ଷିତ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଦେଶର ବଜେଟ୍ର ଏକ ବଡ଼ ଅଂଶ ଏବେ ମଧ୍ୟ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଆମଦାନୀ କରିବାରେ ଖର୍ଚ୍ଚ ହେଉଛି। ସୌର, ହାଇଡ୍ରୋଜେନ୍, ଜଳ ଏବଂ ପରମାଣୁ ଶକ୍ତିରେ ପ୍ରମୁଖ ପ୍ରସାର ସହିତ ସମୁଦ୍ର ସମ୍ପଦ ବ୍ୟବହାର ପାଇଁ ଜାତୀୟ ଗଭୀର ଜଳ ଅନୁସନ୍ଧାନ ମିଶନ ଆରମ୍ଭ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶର ପରମାଣୁ ଶକ୍ତି ବିସ୍ତାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ 10 ନୂତନ ପରମାଣୁ ରିଆକ୍ଟର କାର୍ଯ୍ୟକ୍ଷମ ରହିଛି ଏବଂ ସ୍ୱାଧୀନତାର 100ତମ ବର୍ଷ ସୁଦ୍ଧା ଦେଶ ପରମାଣୁ ଶକ୍ତି କ୍ଷମତାକୁ 10 ଗୁଣା ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
2047 तक क्योंकि हमने विकसित भारत का लक्ष्य तय किया है। जब देश की आजादी के 100 साल होंगे, हम परमाणु ऊर्जा क्षमता 10 गुना से भी अधिक बढ़ाने का संकल्प लेकर के आगे बढ़ रहे हैं। हम न्यूक्लियर एनर्जी के क्षेत्र में बहुत बड़े रिफॉर्म लेकर के आए। अब हमने प्राइवेट सेक्टर के लिए भी परमाणु ऊर्जा के द्वार खोल दिए हैं। हम शक्ति को जोड़ना चाहते हैं।
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଚଳିତ ବର୍ଷ ଶେଷ ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ସେମି କଣ୍ଡକ୍ଟର ଚିପ୍ସ ଲଞ୍ଚ କରିବ, ଯାହା ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର ବର୍ଦ୍ଧିତ ଶକ୍ତିକୁ ପ୍ରତିଫଳିତ କରିବ। ବିଶ୍ୱ ପ୍ରତିଯୋଗିତା ପାଇଁ ଏଆଇ, ସାଇବର ସୁରକ୍ଷା, ଡିପ୍ଟେକ୍ ଏବଂ ଅପରେଟିଂ ସିଷ୍ଟମରେ ନବସୃଜନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଫେରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଉଲ୍ଲେଖନୀୟ ସଫଳତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଭାରତର ନିଜସ୍ୱ ମହାକାଶ କେନ୍ଦ୍ର ପାଇଁ ମହତ୍ୱାକାଂକ୍ଷୀ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ମହାକାଶ କ୍ଷେତ୍ରରେ ଭାରତ ଗଗନଯାନ ପାଇଁ ପ୍ରସ୍ତୁତି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ 300ରୁ ଅଧିକ ଷ୍ଟାର୍ଟଅପ୍, ସାଟେଲାଇଟ୍, ଅନୁସନ୍ଧାନ ଏବଂ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସକ୍ରିୟ ଭାବେ ନବସୃଜନ କରୁଛନ୍ତି, ଯାହା ଭାରତର ମହାକାଶ ବିଜ୍ଞାନ ଏବଂ ଅନୁସନ୍ଧାନ କ୍ଷେତ୍ରରେ ବିଶ୍ୱସ୍ତରରେ ନେତୃତ୍ୱ ନେଉଛି। ଶ୍ରୀ ମୋଦି ଯୁବ ବୈଜ୍ଞାନିକ, ପ୍ରତିଭାବାନ ଯୁବପିଢ଼ି, ଇଞ୍ଜିନିୟର ଏବଂ ସରକାରଙ୍କ ପ୍ରତ୍ୟେକ ବିଭାଗକୁ ବିମାନ ପାଇଁ ନିର୍ମିତ ଭାରତ ଯୁଦ୍ଧ ବିମାନ ଇଞ୍ଜିନ୍ ଉତ୍ପାଦନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗତ 100 ବର୍ଷ ଧରି ରାଷ୍ଟ୍ରସେବାରେ ସମର୍ପିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱେଚ୍ଛାସେବୀ ସେବକମାନଙ୍କୁ ସମର୍ପଣକୁ ସମ୍ମାନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ନିମନ୍ତ୍ରିତ ଅତିଥି ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି କୃଷକମାନଙ୍କର ସ୍ୱାର୍ଥ ହାନି ହେଲା ଭଳି କୌଣସି ଚୁକ୍ତିନାମା ଅନ୍ୟ ଦେଶ ସହ କରାଯିବ ନାହିଁ। ନୂଆଦିଲ୍ଲୀଠାରେ ଆଜି ଦେଶର କୃଷକମାନଙ୍କୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଏହି ରାଜିନାମା ସମାନ ନୀତି ଆଧାରରେ ହେବା ଉଚିତ, କୃଷକ କଲ୍ୟାଣ ଓ ଦେଶର ବିକାଶକୁ ଅଗ୍ରାଧିକାର ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ ଯୋଗୀ ଶ୍ରୀ ଅରବିନ୍ଦଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି କହିଛନ୍ତି ଶ୍ରୀ ଅରବିନ୍ଦ ଦେଶବାସୀଙ୍କୁ ଆଧ୍ୟାତ୍ମିକତା, ଦର୍ଶନ ଓ ଦେଶ ଗଠନ ଦିଗରେ ସମର୍ପିତ ହେବାକୁ ଶିକ୍ଷା ଦେଇଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଆଜି ରାତିରେ ଆଲାସ୍କାର ଆଙ୍କୁରେଜ୍ଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରୁଷ ତା'ର ସ୍ଥିତି ସ୍ୱଷ୍ଟ କରିବ। ଆଲାସ୍କାରେ ପହଞ୍ଚି ଏକ ଟିଭି ଚ୍ୟାନେଲ୍କୁ ଶ୍ରୀ ଲାଭରୋଭ କହିଛନ୍ତି ଦୁଇ ଦେଶ ମଧ୍ୟରେ ବିଚାର ଆଲୋଚନା ଏକ ସକାରାତ୍ମକ ଦିଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଡୋନାଲ୍ଡ ଟ୍ରମ୍ପଙ୍କର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକୋଫ୍ କହିଛନ୍ତି ଦୁଇ ଦେଶ ମଧ୍ୟରେ ଆହୁତ ହେଉଥିବା ଏହି ସମ୍ମିଳନୀ ଏକ ଫଳପ୍ରଦ ନିର୍ଯ୍ୟାସରେ ପହଞ୍ଚିବ। ନୂଆଦିଲ୍ଲୀସ୍ଥିତ ଦୂରଦର୍ଶନ ଭବନଠାରେ ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ ସେହଗଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଶ୍ରୀ ସେହଗଲ କହିଛନ୍ତି ବିକଶିତ ଭାରତ ଗଠନ ଦିଗରେ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ବାର୍ତ୍ତା ତଥା ସୂଚନା ପ୍ରଚାର ଓ ପ୍ରସାର କରିବାର ଆବଶ୍ୟକତା ରହିଛି। 2047 ସୁଦ୍ଧା ଦେଶର ପରମାଣୁ ଶକ୍ତିକୁ 10 ଗୁଣା ବୃଦ୍ଧି କରାଯିବ, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ 10 ବର୍ଷ ମଧ୍ୟରେ ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମିଶନ ସୁଦର୍ଶନ ଚକ୍ର ଲାଗୁ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ନିବେଶ ହେବ 1,00,000 କୋଟି ଟଙ୍କା, ଦେଶର 3 କୋଟିରୁ ଅଧିକ ଯୁବକ ଯୁବତୀ ହେବେ ଲାଭାନ୍ୱିତ ଏବଂ କୃଷକ କଲ୍ୟାଣ ଓ ଦେଶର ବିକାଶକୁ ଅଗ୍ରାଧିକାର ଦିଆଯିବ କହିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।